आय स्वभाव भीतो नृणं धर्म जुगे जुगे वेद दृग विस्मृत राजा विद्यचे च सर्वगुरु प्राय स्वभाव भीतो नृणं धर्म जुगे जुगे वेद दृग विस्मृत राजा विद्यचे च सर्वगुरु. ट्रांसलेशन. My dear king, Brahmanas well conversant in Vedic knowledge have given their verdict that in every age, Juga, the conduct of different sections of people according to their middle modes of nature is auspicious both in this life and after death. Shlokara Nodyanma. Narada Muni Kauchan Drishti Maharajangu, Maharaj. वेदज्ञ ब्राह्मण माने ये मत देखते जे प्रत्येक जुगे विभिन्न वर्ण विभाग विभिन्न विभाग मान भूत प्रकृति गुण अनुजाई जो स्वाभाविक धंदा ता इह जन्म और परजन्म मंगल कथा ଯେ ଜୀବ ହିଂସା କରନ୍ତି ଜୀବ ମାରିବେ ସେ ଜୀବ ପର ଜନ୍ମରେ ତାକୁ ମାରିବ ନାଇଁ ଏ କଥା ଅଛି ଆମର ମଧ୍ୟ ଭାଗବତରେ. ତେଣୁ ନାରଦ ମୁନି ଏ କଥା କହିଲେ ନାରଦ ମୁନି ଏ ଉପଦେଶ ଦେଉଛନ୍ତି ବର୍ତ୍ତମାନ ସେ ନାରଦ ମୁନି ଦେଖିଲେ ଗୋଟେ ହରିଣଟାଏ ଛଟପଟ ହଉଛି ସରଟାଏ ଗଳିଛି ଗୋଟେ ଠେକୁଆଟେ ଛଟପଟ ହଉଛି ସରଳ ଗଳିଛି ହଁ ଆଉ ଏପରି ସବୁ ହେଉଛି. ତେଣୁ ନାରଦମୁନି ଦେଖିଲେ ଆପଣ ବ୍ୟଥିତ ହେଲେ କିଏ ଗୋଟେ ନୃଶଂସ ଏଇ କାଣ୍ଡ କରୁଛି ହଁ ମାରିଦେଉନି ପୁରାପୁରି ଦରମରା କରିଛି ଛଟପଟ ହଉଛନ୍ତି ହଁ ଛଟପଟ ହଉଥିଲେ ପୁରାପୁରି ମାରିଦେଉନଥିଲା ହଁ ସର ମାରୁଥିଲା ଏ ଆପଣ ଛଟପଟ ହଉଥିଲେ ପୁରାପୁରି ମାରୁନଥିଲା ସେଇଟା ଆନନ୍ଦ ପାଉଥିଲା ଛଟପଟ ହେଲେ ତାକୁ ଆନନ୍ଦ ଲାଗୁଥିଲା ସଠୁ ସେ ଲକ୍ଷ୍ୟ କରି ଦେଖିଲେ ଗୋଟାଏ ବ୍ୟାଧ ଗଛ ଆଡ଼ୁ ଆଡ଼େ ରହିକିରି ସର ଜଗୁଛି ଆଉ ତାକୁ ମାରିବା ତା ପାଖରେ ପହଞ୍ଚିଗଲେ ସେ ସବୁଠୁ ନାରଦମୁନି ପର୍ଯ୍ୟନ୍ତ ଲକ୍ଷ୍ୟ ଭ୍ରଷ୍ଟ ହେଇଗଲା. ନାରଦମୁନି କହିଲା ଆପଣ ସାଧୁ ମହାତ୍ମା ଆପଣ କୁଆଡ଼େ ଅନ୍ୟ ଆଡ଼େ ବାଟ ବୁଲିକି ଚାଲି ଆସିଲ କି ନାରଦ ନାଇଁ ବାଟ ବୁଲି ଆସିଲି ତମ ପାଖକୁ ତ ଆସିକି ଆସୁ କ'ଣ ମୋ ସାଙ୍ଗରେ କାମ କଲ ନା ବାଟରେ ପଡ଼ିକିରି ଛଟପଟ ହେଉଛନ୍ତି ମୁଁ ଦେଖିଲି ସର ଗଳିଛି ଗୋଟେ ଠେକୁଆ ଛଟପଟ ହେଉଛି ଗୋଟେ ହରିଣ ଛଟପଟ ହେଉଛି ଇନ୍ଦୁବାବୁ ଛଟପଟ ହେଉଛି ବାରା ଛଟପଟ ହେଉଛି ହଁ ଏଗୁଡ଼ା କିଏ କରିଛି ତା ମୁଁ କରିଛି ମୁଁ ମାରିଛି ସର ଆପଣଙ୍କ ତା ଭିତରୁ କାହାକୁ ଗୋଟେ କାହା କିଛି ଦରକାର ଅଛି କେଉଁଟାକୁ ନେବେ କୁହନ୍ତୁ ଆମେ ଦେଇଦେବା ଆପଣ ନା ମୋର ଏଗୁଡ଼ା କିଛି ଦରକାର ନାହିଁ ମୋର କହିବା କଥା ଯଦି ମାରୁଛ ତାଙ୍କୁ ସମ୍ପୂର୍ଣ୍ଣ ମାରିଦେଉ ନା ତ ଆଉ କାହିଁକି ତୁମେ ଧର୍ମରାକୁ ଛଟପଟ କାହିଁକି କରୁଛ ହଁ ମୃଗାରି ବେଦ କଲେ ଆଜ୍ଞା ଏଥିରେ ମୋତେ ଆନନ୍ଦ ଲାଗେ ଆନନ୍ଦ ଲାଗୁଛି ଏଥିରେ ସେ ଛଟପଟ ହେଉଛି ତତେ ଆନନ୍ଦ ଲାଗୁଛି ତା ପ୍ରଣତି ସ୍ୱରୂପ ତୁ ଯେ କେତେ ଜନ୍ମ ଏପରି ଛଟପଟ ହବୁ ସେ କଥା ଜାଣିଛୁ ନା କେତେ ଦ୍ୱାରା କି ପାପ ହଉଛି ଏବଂ କେତେ ଜନ୍ମ ଛଟପଟ ହବୁ ଇ କଥା କହିଲେ ନାଥମୁନି ସାଧୁ ମହାଜନ ନାଥମୁନି କଥା କହିବାର ତାକୁ ଲାଗିଲା କଥା ହେଲା ସିରିୟସଲି ସେ ଗ୍ରହଣ କଲା ତାକୁ ନାଥମୁନି ସେଠି କହିଲେଣି ଯେ ଏଇ ପ୍ରତିକ୍ରିୟାଟା ହବ ତୁ ଯେ ସେମାନଙ୍କୁ ଛଟପଟ କରୁଛୁ ତେବେ ତୋ ତାପରି ଛଟପଟ ହବା ପାଇଁ ପଡିବ ବହୁ ଜନ୍ମ କେତେ କେତେ ହଜାର 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 ଜନ୍ମ ଧରିକିରି ବି ଛଟପଟ ହବ ଏଇ ପ୍ରକାର ହଉଛୁ ତାଇ କଥା ଅଛି ଭାଗବତରେ ମଧ୍ୟ ଆମର ଯିଏ ଜୀବ ହିଂସା କରନ୍ତି ଜୀବ ମାରିବେ ସେ ଜୀବ ପର ଜନ୍ମରେ ତାକୁ ମାରିବ ନାଇଁ ଏ କଥା ଅଛି ଆମର ମଧ୍ୟ ଭାଗବତରେ ତେଣୁ ନାରଦ ମୁନି ଏ କଥା କହିଲେ ତେବେ ସେ ସିରିୟସଲି ଗ୍ରହଣ କରିବା ତାକୁ ସବୁ ଉପଦେଶ ଦେଲେ ନା ମୁଁ ତ ଏପରି ଅନେକ କଲିଣି ତାହେଲେ ଏ ପ୍ରକାର ହେବି ତାର ଉପାୟଟା କ'ଣ ଉଦ୍ଧାର ଉପାୟଟା କି ଅଛି ଆର ନା ତୁ କ'ଣ ଉଦ୍ଧାର ଉପାୟ ଅଛି ତୁମେ ଯଦି ମୋ କଥାକୁ ବିଶ୍ୱାସ କରିବ ଆମେ ଯାହା କହିବୁ କଡ଼ାକଡ଼ି ପାଳନ କରିବ ଜୀବନରେ ଆଚରଣ କରିବ ତାହେଲେ ଆମେ କହିବା ନା ନହେଲେ କାହିଁକି କହିବା ମୋ କଥା ବିଶ୍ୱାସ ନେଉ କହିବା ଲାଭ କି ଅଛି ସେଥିପାଇଁ କହ ଶ୍ରଦ୍ଧାହୀନ ଜଣେ ଉପଦେଶ ଦେବ ନା, ଯାହା ଶ୍ରଦ୍ଧା ନାହିଁ ବିଶ୍ୱାସ ନାହିଁ ତାକୁ ଉପଦେଶ ନାମ ଉପଦେଶ ଦିଆଯିବ ନା ବୋଲି କୁହାଯିବ ନା ପୁଣି ନାମ ଉପଦେଶ ଦେବେ ପୁଣି, କିନ୍ତୁ ନାରଦଙ୍କର ସଙ୍ଗ ଲାଭ ହୁଏ, ନାରଦଙ୍କର କୃପା ମିଳିଛି ତାଙ୍କୁ, ତେଣୁ ମୃଗାରୀ ବ୍ୟାଜ କଲା ନା 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 ଆପଣଙ୍କ କଥାରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି, ଆପଣ ଯାହା କହିବେ ମୁଁ ତାଇ କରିବା, ଶ୍ରଦ୍ଧା ଯତ୍ ହେଇଗଲା ବିଶ୍ୱାସ ଯତ୍ ହେଲା ଯାଇକି ଠିକ ଅଛି, ଯଦି ଆମେ ଯାହା କହିବୁ ତା କରିବ ପ୍ରସ୍ତୁତ ଅଛ, ତାହେଲେ ଧନୁଟା ଭାଙ୍ଗିକିରି ଆଗ ଫୋପାଡ଼ି ଦିଅ, ହଁ ଧନୁଟା ଆଗ ଭାଙ୍ଗିକିରି ଫୋପାଡ଼ି ଦିଅଲା କି ଧନୁଟା ଭାଙ୍ଗି ଫୋପାଡ଼ି ଦିଅ, ଏଇଟା ମୁଁ ପେଟ ପୋଷୁଛି ଆର ଧର ମୋତେ ଖାଇବାକୁ ଦେବ କି, ଯା ପ୍ରଥମ ପେଟ ଚିନ୍ତା ଏଇଟା ଆଗ ନା, ହଁ ଖାଇବି କୁ ମୁଁ ଚାଲିଯିବି, ମୁଁ ଘର ଛାଡ଼ିବି, ବୁଢ଼ା ହେଲେଣି ଘର ଛାଡ଼ିଦେବି ବାହାରକୁ ଯିବି, କିଏ ମୋ କଥା ବୁଝିବ, ଖାଇବ କିଏ ଦେବ ବା କେଉଁଠି କିଏ ଖାଇବ, ଦୋକାନ ଖାଇବ ନ ପାଇବି, କେଉଁଠି ବାଟରେ ପଡ଼ିଯିବି, କେଉଁଠି ମରିବି, କିଏ ହେବ ରେ ମୋର ଇଏ ବିଚାର ଆସେ ଲୋକ ନା ନାଇଁ ନା କ'ଣ ସିଧା ଦର ନାଇଁରେ ବୃକଦର, ହଁ ବିଚାର ଆସୁଛି ନା ବୃକଦର କ'ଣ ଛାଡ଼ି ପାରିବ, ଏ ବିଚାରଟା ଆଗ କେମିତି କରିବ ସେ ନା ନାଇଁ ନା କ'ଣ କହୁଛ ଯାଦବ ଠିକ ନୁହଁ, ଏଇଟା ତ ଆଗ ବିଚାର ନା, କିନ୍ତୁ ବିଶ୍ୱମ୍ଭର କୃଷ୍ଣ ଯେ ବିଶ୍ୱକୁ ଭରଣ କରୁଛନ୍ତି ଭରଣ ପୋଷଣ କରୁଛନ୍ତି ସେ କାହିଁକି ଆମକୁ ନ କରିବେ ଯେତେବେଳେ ଆମେ ତାଙ୍କ ଉପରେ ନିର୍ଭର କରିବା, ଏଇ ବିଚାର ଆସୁ ନା ନାଇଁ, ତେଣୁ ସେଇ କଥାରେ ସେ କଲା ଖାଇବାକୁ କିଏ ଦେବ, ନାରଦ କହିଲେ ଆଚ୍ଛା ଖାଇବାକୁ ଆମେ ଦେବା, ଖାଇବାକୁ ଯଦି ଆପଣ ଦେବେ ଆଉ ଭାଙ୍ଗି ଫୋପାଡ଼ି ଦେଲେ ଆଉ ମୁଁ କାହିଁକି ଖାଇବି ଭାଙ୍ଗି ଫୋପାଡ଼ି ନାରଦ ମୁନି କହିଲେ ଦେଖ ଏମିତି କାମ କରିକି କାମ କର, ଯେଉଁ ଧନ ଫଳ ସବୁ ରଖିଛ ଘରେ ତୁମେ ତାକୁ ସବୁ ବ୍ରାହ୍ମଣ ବୈଷ୍ଣବକୁ ବାଣ୍ଟି ଦିଅ, ଦେଇଦିଅ କିଛି ଗୋଟେ କପର ଦକା ସବୁ ପ୍ରାଣୀ ଦିଅ, ତୁମେ କେତେ ପ୍ରାଣୀ ଆମେ ଦୁଇ ପ୍ରାଣୀ ଅଛୁ, ମୁଁ ଆମ ନାହିଁ ଦୁଇ ପ୍ରାଣୀ ଅଛୁ ଆମେ, ହଁ ତା ଆଉ କେହି ନାହାନ୍ତି ପିଲା ଆସିଲା ତା ନଥିଲେ, ଠିକ ଅଛି ଦୁଇ ପ୍ରାଣୀ ଯାକ ତୁମେ ଚାଲି ଆସିବ ଏଠିକି, ଏଇଠିକି ଏଇ ସ୍ଥାନକୁ ଆସିବ, ଏଠି ତୁଳସୀ ଚଉରା କରିବ, ହଁ ଆଉ ପରିକ୍ରମା କରିବ, ତୁଳସୀ ପରିକ୍ରମା କରିବ, ହରିନାମ କରିବ, ହରିନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରି 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 ରାମ ହରି ରାମ 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 ହରନାମ କରିବ, ତୁଳସୀ ଖାଇବାକୁ ତ ଆମେ ପଠେଇବା, ଆଉ ତାହେଲେ ଠିକ ଅଛି ଆପଣ ଖାଇବାକୁ ପଠେଇବେ ଆମେ କଲୁ, ଆଉ ନାରଦ ମୁନିଙ୍କର କଥା ଠିକ ମାନିନେଲେ, ଭରତଙ୍କ ସହିତ ସବୁ ବାଣ୍ଟିଦେଲେ ଆମେ ଦୁଇ ପାଣି ସେଠି ଆସି ତୁଳସୀ ସୋରା କରି ଆଉ ସରନାମ କଲେ ନାରଦ ମୁନି ଖାଇବାକୁ ବୁଝିପାରିବେ, ଆଉ ମାନିଲେ ନାହିଁ ସେଦିନ ଠାରୁ ମାରିଲେ ସାଧୁ ହେଇଗଲେ, ଅନ୍ୟ କଥା ସାଧୁ ହେଇଗଲେ, ଗାଁ ବାଲା ଗୁଡ଼ା ଦେଖିଲେ ଗାଁ ବାଲା ଲାଗିଲେ ଏଇଟା ଏଇଟା ଏଠି ନୃଶଂସ ଥିଲା, ହଁ ବ୍ୟାଧ ପ୍ରତିଦିନ ଏ ପ୍ରକାର ମାରୁଥିଲା ଛଟପଟ କରୁଥିଲା, ସାଧୁ ହେଇଗଲାଣି କିରି, ହଁ ଶୁଦ୍ଧାଇଲେ ତାକୁ ଦେଖିବା ପାଇଁ କେମିତି ସାଧୁ ହେଇଥିଲା ଦେଖିବା ତାକୁ, ଆଉ ସାଧୁ ଆମର କଥା ଅଛି ସାଧୁ ପାଖକୁ ସାଧୁ ଦର୍ଶନ କରିବାକୁ ଗଲେ ଦେବାଳୟକୁ ଯିବୁ ସାଧୁ ଦର୍ଶନ କରିବୁ, ତେବେ ରିକ୍ତ ହସ୍ତରେ କେହି କେହି କିଛି ଫଳ ଫୁଲ ପଇସା ଯାହା କିଛି ଚାଲ ଯାହା କିଛି ନେଇକିରି ଯିବେ, ରିକ୍ତ ହସ୍ତରେ ଦେବାଳୟକୁ ଦେଉଳକୁ ଠାକୁର ମନ୍ଦିରକୁ ବା ସାଧୁ ଦର୍ଶନ କରିବା ପାଇଁ ନିୟମ ଅଛି, ତେଣୁ ଆସିଲେ କିଏ ଚାଉଳ ମୁଠି ଆଣିଛି, ଡାଲି ଆଣିଛି, କିଏ ପରିବା ଆଣିଛି, ହଁ କିଏ ଫଳଟିଏ ଆଣିଛି, ଫୁଲଟିଏ ଆଣିଛି, ଯାହା ଆଣିଛି ସବୁ ଆଣିଛି ପକାଇଲେ, ଆଉ ସାଧୁ ଦର୍ଶନ କରୁଛନ୍ତି, ବଡ଼ ସାଧୁ ହେଇଛନ୍ତି, ଘରେ ନାମ କରୁଛନ୍ତି, ତୁଳସୀ ପରିକ୍ରମା କରୁଛନ୍ତି, ବାପା ଆଉ କିଛି କରୁନାହାନ୍ତି, ପ୍ରଚୁର ଖାଦ୍ୟ ଜମା ହେଲା, ଖା କେତେ ଗାଧୁ ଖା ବୁଝିପାର ନା, ତେଣୁ ଆଉ କେତେ ଖାଇବେ, ଖାଇ ଖାଇକି ତ ଖାଇପାରିଲେ ନା ବୋଲିଲେଣି, ଏଇ ପ୍ରକାର ପରିବର୍ତ୍ତନ ତାଙ୍କର ହେଇଗଲା, ହଁ ହୃଦୟର ପରିବର୍ତ୍ତନ ଏ ପ୍ରକାର ହେଇଗଲା ଯେ କ୍ରୁର ନୃଶଂସ ବ୍ୟାଧ ଥିଲା ଯେ କି ପ୍ରାଣୀ ମାରୁଥିଲା ଛଟପଟ କରୁଥିଲା, ସେ ପିମ୍ପୁଡ଼ିଟେ ମାରିବା ପାଇଁ ଆଉ ପ୍ରସ୍ତୁତ, କିଛି ଦିନ ଚାଲିଗଲା, ସେ ନାଦ ମୁନି ଆସିଲେ ଦେଖିବା ପାଇଁ ତାଙ୍କର ବନ୍ଧୁ ପର୍ବତ ମୁନିଙ୍କୁ ସଙ୍ଗରେ ନେଇକିରି ଆସ ମୋର ଶୁଣି, ଏପରି ଶିଷ୍ୟ ଆସି ଦେଖିବେ, ଦୂରରୁ ଦେଖିଲା ଯେ ଗୁରୁଦେବ ଆସୁଛନ୍ତି, ତେଣୁ ଗୁରୁଦେବ ଦଣ୍ଡବତ କରିବ, ଗୁରୁଦେବ ପାଖେଇ ଆସିଲେ ଦଣ୍ଡବତ କରିବ, ଦେଖିଲା ପିମ୍ପୁଡ଼ି ସବୁ ମଳାମଳା ହେଇକି ଉଠିଛନ୍ତି, ହୋ ହୁ କରିଛି ଲୁଗାରେ ଇଞ୍ଚୁଡ଼ି ଝାଡ଼ୁଛି, ପିମ୍ପୁଡ଼ି ଗୁଡ଼ାକ ପଡ଼ିଯିବା, ପିମ୍ପୁଡ଼ି ଗୁଡ଼ା ମରିଯିବେ ନା, ଦଣ୍ଡବତ କେମିତି କରିବି, ଇଏ ଅଡ଼ୁଆରେ ନାରଦ ମୁନି କହିଲେ ଦେଖ ଦେଖ ଇଏ ଲୋକ ଏଇ ପ୍ରକାର କରୁଥିଲା, ଛଟପଟ କରି ମାରୁଥିଲା, ଶରୀରରେ ଦରମରା କରିକି ଛଟପଟ ହଉଥିଲେ, ତାକୁ ଆନନ୍ଦ ଲାଗୁଥିଲା, ବର୍ତ୍ତମାନ ପିମ୍ପୁଡ଼ି ମାରିବାକୁ ପ୍ରସ୍ତୁତ ହୁଏ କରିବ।